କିଶୋରୀଚରଣ ଦାସଙ୍କର ବହୁଚର୍ଚ୍ଚିତ ଗଳ୍ପ କାଠ ଘୋଡ଼ା ତା କାନକୁ ଧର ମାଡ଼ିକରି ବସ୍ ଚଲା ଚଲା ଘୋଡ଼ା ଚଲ୍ 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 ଘୋଡ଼ା ଚଲ୍ ଜୋରରେ ଆହୁରି ଜୋରରେ ଯେତେ ଜୋରରେ ଚଳେଇବୁ ସେତେ ଦୂରକୁ ଯିବୁ ସାତ ସମୁଦ୍ର ପାରି ହୋଇ କେଉଁଠି ବୋଲି କେଉଁଠି ପହଞ୍ଚିବୁ କେତେ ନୂଆ ସହର ଦେଖିବୁ ଗଛମାନଙ୍କରେ ହୀରା ଲୀଳା ମଣିମାଣିକ୍ୟ ଫଳୁଥିବ ଲୋକମାନେ ବାଜା ବଜେଇ ନାଚୁଥିବେ ତୋତେ ଦେଖିଲେ ଗେହ୍ଲା କରି ତାଙ୍କ ରାଜାଙ୍କ ପାଖକୁ ନେଇଯିବେ ରଜା ତୋତେ କୋଳରେ ବସେଇ ଚକୋଲେଟ୍ ଖାଇବାକୁ ଦେବେ କହିବେ ଆରେ ମୋ ଟିକି ରାଜା ତୁ ଏତେ ଦିନ ଯାଏଁ ଥିଲୁ କେଉଁଠି ଟିକି ରାଜା ତାର ଦୁଧଖିଆ ଛୋଟ ଦାନ୍ତମାନଙ୍କୁ ଦେଖେଇ ଆନନ୍ଦରେ ହସି ଉଠିଲା ମିତୁକୁ ଅଢ଼େଇ ବର୍ଷ ହେଲାଣି ଘୋଡ଼ା ମଟରଗାଡ଼ି ଆଦି ଖେଳଣା ଅନେକ ଦିନ କିଣିବାର ଥିଲା କିନ୍ତୁ ଛଅ ମାସ ହେଲା ମିତୁର ସାନ ଭାଇ ଜିତୁ ପହଞ୍ଚିଗଲାଣି ଜିତୁ ରୋଗିଣା ସୁକୁମାରିଆ ପୁଅ ତା ପାଇଁ ଟିଣ ଦୁଧ ଫଳମୂଳ ଔଷଧପାତି ଯୋଗାଡ଼ କରିବାରେ ବାପା ବୋଉଙ୍କର ସମୟ ଅଣ୍ଟିଲା ନାହିଁ ମାସୁଆରୀ ଟଙ୍କା କୁଳେଇଲା ନାହିଁ ଅଗତ୍ୟା ମିତୁକୁ ରାସ୍ତା କଡ଼ରେ ବେଲୁନ ବଲ୍ ଇତ୍ୟାଦିରେ ସନ୍ତୁଷ୍ଟ ହେବାକୁ ପଡ଼ିଲା ଏଇ କେତେଦିନ ତଳେ ଆଈ ଆସିଲା ଦିନଠାରୁ ଘୋଡ଼ା ଆସିଛି ଆଈ ବାପା ବୋଉଙ୍କୁ ତିଆରିଲେ କହିଲେ ଦେଖୁନା ପିଲାଟା କେମିତି ହାରିଗଲାଣି ବର୍ଷକ ତଳେ ଯେଉଁ ଚେହେରା ଥିଲା ତାର ଅଧା ହୋଇଗଲାଣି କେମିତି ହେବନି ତମେ ଦୁଇ ଜଣ ସବୁବେଳେ ତ ସେଇ କାଳିଆ ଟୋକା ପଛରେ ପଡ଼ିଛ ଜିତୁ ଗାଧେଇବ ଜିତୁ ଦୁଧ ପିଇବ ଜିତୁ ହସିଲାଣି ଜିତୁ କାନ୍ଦିଲାଣି ଇଏ ତ ପାଖକୁ ଗଲାକ୍ଷଣି ପାଟି କରୁଛ ନାଇଁ ଚାଲ ଆଜି ମୁଁ ବଜାରରୁ ତା ପାଇଁ ଗୋଟିଏ ବଡ଼ ଦୋଳି ଘୋଡ଼ା କିଣି ଆଣିବି ସେ ସେଇଥିରେ ବସି ଝୁଲୁଥିବ ତମକୁ ହଇରାଣ କରିବ ନାହିଁ ଭଲ କଥା ବୋଉ ବଡ଼ ନାତିକୁ ବେଶୀ ଦେଖିପାରନ୍ତି ତାଙ୍କର ମନେ ହେଲେ ସେ ତା ପାଇଁ ହାତୀ ଘୋଡ଼ା ଆଣିଦିଅନ୍ତୁ କିଏ ମନା କରୁଛି କିନ୍ତୁ ବେଶୀ ଗେହ୍ଲା କରି ବିଗାଡ଼ି ନଥିଲେ ହେଲା ଦିନ ଶେଷରେ କ୍ଳାନ୍ତ ଅବସ ଦେହକୁ ଶୋଇବା ସାଜରେ ଲୋଟେଇ ଦେଇ ପଦ୍ମାବତୀ ଘୁଙ୍ଗୁଡ଼ି ମାରୁଥିବା ସ୍ୱାମୀଙ୍କୁ କହିଲେ ଉତ୍ତର ପାଇଲେ ନାହିଁ ଆର ପାଖରେ ଶୋଇଥିବା ପୁଅ ପୁଣି ଭେଇଁକିନା କାନ୍ଦି ଉଠିଲା ପଦ୍ମାବତୀଙ୍କର ଇଚ୍ଛା ହେଲା ସେ ମରିଯାଆନ୍ତେ କିମ୍ବା କାହାକୁ ମାରିଦିଅନ୍ତେ ମିତୁ ପାଖ ଘରେ ଶୁଏ ତଳେ ଚଟାଣରେ ଚାକରାଣୀ ସାବି ପୁଅ ବାବୁଙ୍କୁ ଜଗିବା ପାଇଁ ଶୁଏ କିନ୍ତୁ ଦେଖାଗଲା ଯେ ମିତୁ କେତେଥର ନିଦ ବାଉଳାରେ ବାପା ବୋଉଙ୍କ ଖଟରେ ଯାଇ ଅଜାଡ଼ି ହୋଇ ପଡ଼ୁଛି ଅଥତ୍ ସାବିର ନିଦ ଭାଙ୍ଗୁନାହିଁ ଥରେ ମିତୁ ଜିତୁ ଉପରେ ଭୁସ୍କିନା ପଡ଼ିଲା ସେଇଠୁ ଜିତୁର ଚିତ୍କାର ସାମାନ୍ୟ ପ୍ରହାର ସତ୍ତ୍ୱେ ମିତୁର ବିପୁଳ ଚିତ୍କାର କ୍ରମଶଃ ଜିତୁର ବିକଳ କାନ୍ଦଣା ଓ ମିତୁର କୋହ ରାତି ପାହାନ୍ତା ଯାଏଁ ଲାଗି ରହିଲା ସ୍ୱାମୀ ଭ୍ରମରବାବୁ କୌଣସି ମତେ ଶୋଇପାରିଲେ ନାହିଁ ତାଙ୍କର ଇଚ୍ଛା ହେଲା ସେ ସିଦ୍ଧାର୍ଥଙ୍କ ପରି ଏଇ ମୁହୂର୍ତ୍ତରେ ତଳକୁ ଓହ୍ଲାଇ ଯାଇ ବାଟ ଚାଲିବାକୁ ଆରମ୍ଭ କରନ୍ତେ ଯାହା ହେଉ ତା ପରଦିନ ସାବିକୁ ବିଦା କରାଗଲା ଓ ମିତୁ ବାପାବୋଉଙ୍କ ପାଖରେ ଶୋଇବ ବୋଲି ସ୍ଥିର ହେଲା ହେଲେ ଆଶ୍ଚର୍ଯ୍ୟର କଥା ଶୋଇଲା ବେଳକୁ ମିତୁ ବାପାବୋଉଙ୍କ ଘରକୁ ଯିବା ପାଇଁ ମୋଟେ ରାଜି ହେଲା ନାହିଁ ନିଜ ବିଛଣାରେ ଶୋଇବ ବୋଲି ଅଡ଼ି ଧରିଲା ପଦ୍ମାବତୀ ଦେବୀ ମନ୍ତବ୍ୟ ଦେଲେ ନିଜ ବିଛଣାକୁ ଏତେ ଲୋଭ ତ ରାତି ଅଧରେ ବାପା ବୋଉଙ୍କ ପାଖକୁ ପଳାଉଥିଲୁ କାହିଁକି ମିତୁ କିଛି ଉତ୍ତର ଦେଲା ନାହିଁ ଚଙ୍କିଆ ନାହିଁ ଆପଣ ତକିଆକୁ କୁଣ୍ଢେଇ ଧରି ଆଖି ବୁଝିଦେଲା ବାଧ୍ୟ ହୋଇ ପଦ୍ମାଦେବୀ ନୂତନ ବ୍ୟବସ୍ଥା ବାଢ଼ିଲେ ଯେ ସେ ରାତିର ପ୍ରଥମ ଭାଗ ଜିଦିଆ ପୁଅ ପାଖରେ ଏବଂ ଦ୍ୱିତୀୟ ଭାଗ କାନ୍ଦୁରା ପୁଅ ପାଖରେ ଶୋଇବେ ଭ୍ରମର ବାବୁ କହିଲେ କିଛି କ୍ଷଣ ଉତ୍ତର ଭାବିଛନ୍ତି କହିଲେ ନନ୍ସେନ୍ସ କିନ୍ତୁ ଭିନ୍ନ ଉପାୟ ବତେଇ ପାରିଲେ ନାହିଁ ଆଈ ଆସିବା ପରେ ପରିସ୍ଥିତି ସହଜ ହୋଇଗଲା ଆଈ ଆଉ ଗୋଟିଏ ଖଟିଆ ପକାଇ ମିତୁ ପାଖରେ ଶୋଇଲେ ମିତୁ କେବଳ ଥରେ ଉଠି ପଡ଼ି କୁଆଡ଼େ ପଳାଉଥିଲା ଆଈ ତାକୁ ଟାଣି ଆଣି କୋଳରେ ପୁରେଇ ନାନାବାୟା ଗୀତ ଗାଇ ଶୁଆଇଦେଲେ ତା ପରଦିନ ସକାଳେ ଗର୍ବର ସହିତ ନିଜର କୃତିତ୍ୱ ବଖାଣିଲେ ଓ ଝିଅକୁ ସ୍ମରଣ କରାଇଦେଲେ ମନେ ଅଛି ତୋ ପିଲାଦିନେ ମୁଁ ତୋତେ ଘଣ୍ଟା ଘଣ୍ଟା ଧରି କେତେ ଓଡ଼ିଆ ବଙ୍ଗଳା ଗୀତ ଅଗଡ଼ମ ବଗଡ଼ମ ଶୁଣାଉଥିଲି ପଦ୍ମାଦେବୀଙ୍କର ମନେ ପଡ଼ିଲା ନାହିଁ କି ସେ ମନେ ପକାଇବାକୁ ଚାହିଁଲେ ବି ନାହିଁ ଚେତା ହେଲା ଯେ ରେଡ଼ିଓ ଖଣ୍ଡି ଥିଲା ତାକୁ ବି ସେ ଅଲକ୍ଷଣା ଟୋକା ମୋଡ଼ିମୋଡ଼ି ଭାଙ୍ଗିସାରିଲାଣି ଘୋଡ଼ା ସେଇ ଘରେ ରହିବ ବୋଲି ମିତୁ ବାବୁ ଚାହିଁଲେ ଆପତ୍ତିର କାରଣ ନାହିଁ ବରଂ ପଦ୍ମାଦେବୀ ଆଶ୍ୱସ୍ତ ହେଲେ ଘୋଡ଼ାର ଉଜ୍ଜ୍ୱଳ ନାଲି ନେଳି ରଙ୍ଗ ମୁନିଆ କାନ ଓ ଜନ୍ତୁ ମୁହଁ ତାଙ୍କୁ ଭଲ ଲାଗୁନଥିଲା ସତେକି ମାତୃତ୍ୱର ସବୁ ଅଶାନ୍ତ ଶବ୍ଦକୁ ନେଇ ଗୋଟିଏ ମୂର୍ତ୍ତିମନ୍ତ ତିରସ୍କାର ମିତୁର ଚେତନାରେ ଘୋଡ଼ାର ମୁହଁ କିମ୍ବା ରଙ୍ଗ ବସା ବାନ୍ଧି ନଥିଲା। ତାକୁ ମାଡ଼ି ବସି ଝୁଲିବାର, ଉଡ଼ି ପଳାଇବାର ଅନୁଭୂତି ତା ମନର ଚାରିପାଖରେ ଗୁଡ଼େଇ ହୋଇଯାଇଥିଲା। ପହିଲି ରଜ ରାତିରେ ତା ଖଟମୁଣ୍ଡରେ ଛିଡ଼ା ହୋଇଥିବା ଘୋଡ଼ାର ଉଡ଼ନ୍ତାପଣ ତାକୁ ଆକ୍ରମଣ କଲା। ଉଠେଇଲା, ପକେଇଲା, ଖିଲ୍ଖିଲ୍ କରି ହସେଇଲା, ତା ନିଦକୁ ଅସ୍ଥିର ଆନନ୍ଦରେ ନାରଖାର କରିଦେଲା। ଚାଲ ଘୋଡ଼ା ଚାଲ, ମିତୁ ହସୁଛି, ଘୋଡ଼ା ହସୁଛି। ମିତୁ ଘୋଡ଼ାର କାନକୁ ଧରିଛି, ଆଇ ହସୁଛନ୍ତି, ରଜା ବଜା ବଜାଉଛନ୍ତି। ଜିତୁ ତଳେ ପଡ଼ି କାନ୍ଦୁଛି, ଚାଲ ଘୋଡ଼ା ଚାଲ। ଆଇ ଶୋଇଲା ପିଲାର ନିଦକୁ ଅନେଇଥିଲେ, ତାଙ୍କର ମନେ ହେଲା ପୁଅ ହସୁଛି, ଘୋଡ଼ା ଚଢ଼ା ପୁଅ ତାକୁ କ'ଣ କରିପାରିଛେ କି, ନାତି ନୁହେଁ ପୁଅ। ଆଇ ଆଖି ବୁଝିଲେ, ଏଭଳି ସଫଳତାର ସୁଖ କେଜାଣି କେତେ ବର୍ଷ ତଳେ ଆସିଥିଲା। ପିଲାଟାକୁ ସତରେ ଏଇ ବାପା ବୋଉ ଦୁଇ ଜଣ ସାରିଦେଇଥିଲେ, କ'ଣ ନା ସେ ତା ସାନ ଭାଇକୁ ସହିପାରୁନାହିଁ, ସେଇଥିପାଇଁ ଜିଦି କରୁଛି। ଝିଅ କହିଲା, ଇଏ ହେଉଛି ସାଇକୋଲୋଜି, ସାଇକୋଲୋଜି ନିଆଁ ଚୁଲି, କେଉଁ ଆମେ କ'ଣ ପିଲା ଜନ୍ମ କରିନଥିଲୁ। ପଦ୍ମା ତଳେ ସୁଷମା, 3 ବର୍ଷ ସାନ ବଡ଼। ସୁଷମା କ'ଣ ଜିଦି କରୁନଥିଲା, ନା ପଦ୍ମା ଭାରି ଭଲ ପିଲା ଥିଲା, ହେଲେ ଦିହିଁକି ଦିହିଁ କ'ଣ ଯାଉଣୁ ଆସୁଣୁ ମୋଠୁ ଗେହ୍ଲା ହାତାଏ କରିନେଉନଥିଲେ। ମୁହଁରେ ବାପଧନ କହିଲେ ଚଳିବ ନାହିଁ, ପୁଅର ମୁହଁକୁ ଛାତିରେ ଗୁଞ୍ଜି ଗେହ୍ଲା ନ କଲେ ସେମାନଙ୍କର ମନ ଭରିବ ନାହିଁ। ଜିତୁର ଜନ୍ମ ପରେ ପଦ୍ମାର କ'ଣ ରୋଗ ହେଲା କେଜାଣି, ସେ ତାର କ୍ଷୀର ଶୁଖାଇ ଦେଇଛି, ତା ବୋଲି କ'ଣ ଛାତିର ଉଷୁମ ନାହିଁ, ସରାଗ ନାହିଁ। ଆଇ ଅକାରଣରେ ତାଙ୍କ ଶାଢ଼ୀରେ ଦେହକୁ ସଜାଡ଼ି ଦେଲେ, ନିଜକୁ କହିଲେ କିଛି ନହେଲା ନାହିଁ, ମୁଁ ତା ପାଇଁ ଘୋଡ଼ା ଆଣିଛି, ବଳବନ୍ତ ଘୋଡ଼ା। ଘୋଡ଼ା ଆସିବା ପରେ ଦେଖାଗଲା ଯେ ମିତୁ ବାପା ବୋଉଙ୍କ ପାଖ ମାଡ଼ୁନାହିଁ, ସାନ ଭାଇ ସାଙ୍ଗରେ ବାଦ କରୁନାହିଁ, କିମ୍ବା କେଉଁଥିରେ ଅଳି ଅଝଟ ମଧ୍ୟ ନାହିଁ, ଯାହା ଖାଇବାକୁ ଦେଲେ ଖାଇଦେଉଛି, ଗାଧୋଇବାକୁ କହିଲେ ଗାଧୋଇ ପଡ଼ୁଛି, ସବୁଥିରେ ତରତର, କେମିତି କାମ ସରିଲେ ଘୋଡ଼ା ଚଢ଼ିବ, ଆଈଙ୍କ ସାଙ୍ଗରେ ଗଡ଼ର ଗଡ଼ର ହେବ। ଦିନକର କଥା, ଆଈ ଘୋଡ଼ା ଲଣ୍ଡନ ଯିବ, ହଁ ଲଣ୍ଡନ, ଦିଲ୍ଲୀ, କଲିକତା, ଯେଉଁଠିକି କହିବୁ ସେଇଠିକି ଯିବ। ଜଙ୍ଗଲକୁ ଯିବ, ହଁ ଜଙ୍ଗଲରେ ଯେଉଁ ବୁଢ଼ୀ ଅଶୁଣୀ ଅଛି ଜାଣିଛୁ ନା, ଘୋଡ଼ା ତାକୁ ଏମିତି ଲାତେ ଦେବ ଯେ ବୁଢ଼ୀ ଅଶୁଣୀ ଖତମ ହୋଇଯିବ। ଘୋଡ଼ା ତମକୁ ନାତ ମାରିବ, ଆରେ ମୋତେ କାହିଁକି ନାତ ମାରିବ, ମୁଁ କ'ଣ ବୁଢ଼ୀ ଅଶୁଣୀ, ଦୁଷ୍ଟ ପିଲା। ଆଇ ମିଛି ମିଛିକା ରାଗ ଦେଖାଇଲେ, ହେଁ ହେଁ ଜିତୁକୁ ନାତ ମାରିବ, ଛି ସେମିତି କହନ୍ତୁ ନାହିଁ, ଜିତୁ ପୁରା ତୋର ସାନ ଭାଇ, ଜିତୁ ବଡ଼ ହେଲେ ବି ଘୋଡ଼ା ଚଢ଼ିବ, ତୋରି ପାଖରେ ବସିବ, ଦୁଇ ଭାଇ ଯାକ ଏକାଠି ହୋଇକରି ଲଣ୍ଡନ ଯିବ। ମିତୁର ମୁହଁ ଗମ୍ଭୀର ହୋଇଗଲା, ଘୋଡ଼ାର କାନ ଉପରୁ ହାତ କୋହଳ ହୋଇଗଲା, ଝୁଲା ଥମିଗଲା, ଢିମା ଢିମା ଆଖି ଆଈଙ୍କ ଠାରେ ଲାଖି ରହିଲା। ସତେକି ଚୋଟ ଖାଇଛି କି ନାହିଁ ସେ ବୁଝିପାରୁନାହିଁ, ପ୍ରଶ୍ନ ପଚାରୁଛି, ତୁମେ ବି ଏମାନଙ୍କ ଭିତରୁ ଜଣେ। ଆଈ ପ୍ରମାଦ ଗଣିଲେ, ନା ନା ମୋର ଭୁଲ ହୋଇଛି, ଜିତୁ କଥା ତା ବାପା ମା ବୁଝିବେ, ମୁଁ ମିଛ କହିବି ନାହିଁ, ମୋଟେ କହିବି ନାହିଁ। ସେ ସାଙ୍ଗେ ସାଙ୍ଗେ ମିତୁ ପାଖକୁ ଚାଲିଯାଇ ଦୁଇ ହାତରେ ତାର ଗାଲକୁ ଆଉଁସି କହିଲେ, ସେ ଗନ୍ଧିଆ ଟୋକା ଖାଲି ବିଛଣାରେ ମୁତୁଛି, ସିଏ କ'ଣ ଘୋଡ଼ା ଚଢ଼ିବ ମ, ସେ କ'ଣ ଆମ ମିତୁ ଭଳିଆ ବାହାଦୁର ହୋଇଛି, ଧର ଘୋଡ଼ାର କାନକୁ ଧର, ଭଲ କରି ମୁଠେଇକି ଧର, ଏଥର ଚାଲିଯିବା ଆମେରିକା, ତୋ ମାମୁଁ ଯେଉଁଠିକି ଯାଇଥିଲେ, ଚାଲ ଘୋଡ଼ା ଚାଲ। ଘୋଡ଼ାର ଗତିକୁ ଫେରାଇ ଆଣିବା ପାଇଁ ସମୟ ଲାଗିବ, କିନ୍ତୁ ଘୋଡ଼ା ପୁଣି ଯେତେବେଳେ ଉଦ୍ୟତ ହେଲା, ଚାହୁଁ ଚାହୁଁ ଉଦ୍ଦାମ ଦୁନିର୍ବାର ହୋଇଉଠିଲା, ମିତୁର ମୁହଁ ଲାଲ ହୋଇଗଲା, ସତେ କିଛି ଘୋଡ଼ାକୁ ଅଟକେଇ ପାରୁନାହିଁ, ବିଜୟାନ୍ତକୁ ରୋକିପାରୁନାହିଁ। ଆଈ ପାଟିଗଲେ, ଆରେ ବାବୁ ଥାଉ, ସେତିକି ଥାଉ, ଭ୍ରମର ବାବୁ ଓ ପଦ୍ମାଦେବୀ ଅନେକ ଦିନ ପରେ ଗୋଟିଏ ବର୍ଷା ମୁଖରିତ ରାତିରେ ମିଳିତ ହେଲେ, ବାହାରେ ପାଣି ପବନ ଯେତେ ଗଣ୍ଡଗୋଳ ଥାଉ ନା କାହିଁକି, ଘର ଭିତରେ କିଛି ଗୋଳମାଳ ନାହିଁ, ଜିତୁ ଆରାମରେ ଶୋଇଯାଇଛି, କେତେବେଳେ ହୁଏତ ନିଦ ଭାଙ୍ଗିବ, ସାମାନ୍ୟ କୁଁ କୁଁ ଶୁଣାଯାଇପାରେ, କିନ୍ତୁ ଚିରିଦେଲା ପରି ଚିତ୍କାର ରାତିକୁ ନଷ୍ଟ କରିଦେବ ଏଭଳି ଆଶଙ୍କା ନାହିଁ। ତା ଦେହର ଘା ଶୁଖିଗଲାଣି, ପେଟର ଅହେତୁକ ଯନ୍ତ୍ରଣା କେବେଠୁ କମିଗଲାଣି, ଆଉ ମିତୁ ବିଦେଶରେ ଥିଲା ଭଳି ଲାଗୁଛି। କେତେଦିନ ହୋଇଗଲାଣି ସେ ରାଗରେ କପ୍ ପ୍ଲେଟ୍ ଭାଙ୍ଗି ନାହିଁ, ବାସନ ଧୁଆ ପାଉଁଶ କାଦୁଆରେ ହାତ ବଲବଲ କରି ବୋଉର ଶାଢ଼ୀକୁ ଟାଣି ନାହିଁ, ସାନର ଦୁଧ ବୋତଲକୁ ମୁହଁରେ ପୁରେଇ ଦେଇନାହିଁ, କିଛି କରିନାହିଁ। ଲକ୍ଷେ ଯୋଜନା ଦୂରରେ ଥିବା ଆରଘର ଶାନ୍ତିରୁ ଉଠିଆସି ବୋଉକୁ ହଇରାଣ କରିବାର କୌଣସି ସମ୍ଭାବନା ନାହିଁ। ପଦ୍ମାଦେବୀ ମିଳନର ପରର ଶାନ୍ତିକୁ ଉପଭୋଗ କରୁଥିଲେ, ଏଣେ ତାକୁ ଅଣ୍ଡାଳୁଥିଲେ, ଏମିତି କେମିତି ହେଲା। କାନ୍ଥରେ ଟଙ୍ଗା ହୋଇଥିବା ଗୋଟିଏ ଛବି ଉପରେ ତାଙ୍କର ଆଖି ପଡ଼ିଲା, ନିଜ ହାତରେ ଅଙ୍କା ହୋଇଥିବା ଛବି। ଛୁଞ୍ଚି କାମ କୁମାରୀ ଜୀବନର ଏକତମ କୃତିତ୍ୱ। ଗଛ ବୃଛ ଘେରିଥିବା, ହଂସ ପହଁରୁଥିବା, ପୋଖରୀର ସୂକ୍ଷ୍ମ କାରୁକାର୍ଯ୍ୟ ନେଳିଆ ରାତି ଆଲୁଅରେ ବାରି ହେଉନଥାଏ, କିନ୍ତୁ ପଦ୍ମାଦେବୀ ଠଉରାଇଲେ। ପୋଖରୀ ହୁଡ଼ାରୁ ହଂସର ଥଣ୍ଟ ଉପରକୁ ଝୁଲି ଆସିଥିବା ଛୁଇଁ ନ ଛୁଇଁଲା ପରି କେରିଏ କାଶତଣ୍ଡି ଫୁଲ, ତାକୁ ଗଢ଼ିବା ପାଇଁ କେତେ କଷ୍ଟ, କେତେ ସାଧନା। ତାର ରୂପେଣୀ ହାଲୁକାପଣ ଫୁଟି ଉଠିଲା ପରେ କି ଉଲ୍ଲାସ, କିନ୍ତୁ ତାପରେ ସେ କେବଳ ଛବି। ଛବିର ଚେନ୍ନାଇ ହୋଇ କାନ୍ଥରେ ମିଶିଗଲା। ମୋ ସାଙ୍ଗରେ ତାର କିଛି ସମ୍ପର୍କ ନାହିଁ, ମନେ ପକାଇଲେ ଯାଇ ମନେ ପଡ଼ୁଛି। ସେ ଅଛି କ୍ୟାଲେଣ୍ଡର ସାଙ୍ଗରେ, ବଜାରରୁ କିଣା ହୋଇଥିବା କ୍ୟୁରିଓମାନଙ୍କ ସାଙ୍ଗରେ, ସର୍ବସାଧାରଣ ଶୋଭା ସମ୍ପଦ। ଏମିତି କେମିତି ହେଲା? ତାକୁ ଥରେ ଅଧେ ମୋ ବିଛଣାକୁ ଆସି ମୋ କୋଳରେ ମୁଣ୍ଡ ଗୁଞ୍ଜିବାକୁ କିଏ ମନା କରୁଛି? ପଦ୍ମାଦେବୀ କଡ଼ଲ ଉଠାଇ ସ୍ୱାମୀଙ୍କ ଛାତିରେ ମୁଣ୍ଡ ଗୁଞ୍ଜିଲେ। ସ୍ୱାମୀ ତାଙ୍କୁ ସ୍ନେହରେ ଆଉଁସି ଦେଲେ। ଉପରୁ ଝରୁଥିବା ଅଗଣିତ ଟୁପୁର ଟାପୁର ତାଙ୍କୁ ଉତ୍ତର ଦେଲେ। ଆହୁରି ଉତ୍ତର ଦେବା ପାଇଁ ଉତୁରି ଆସିଲେ, କିନ୍ତୁ ମାଆର ମନ ବୁଝିଲାନି। ବର୍ଷା ଋତୁ ସରିନଥିଲା, ଘୋଡ଼ା ଆସିବାର ମାସଟାଏ ଯାଇଛି କି ନାହିଁ। ଠିକା ଚାକରାଣୀ ଲେଖାଯୋଖାରେ ସାବିର ବୁଢ଼ୀମା ହେବ, ଓଦା ଲୁଗାପଟା ଘର ଭିତରେ ଅଲୁଗୁଣି ଚୌକି ହାତ ଆଲମାରି କାନ୍ଧ ଇତ୍ୟାଦି ପରି ଶୁଖାଉଥିଲା। ପିଲାର ବିଚିତ୍ର ବହୁଳ ଛୋଟ କନାଗୁଡ଼ିକ କେଉଁଠି ଶୁଖିବ ବୋଲି ତାକୁ ବୁଦ୍ଧି ଦିଶିଲା ନାହିଁ। ସେଉଠୁ ସେ କ'ଣ କଲା ନା, ସେଥିରୁ ଯୋଡ଼ିଏ ଘୋଡ଼ାର କାନ ଉପରେ ଲଟକେଇ ଦେଲା। ହଠାତ୍ କେତୁଟା ମୁନିଆ ନଖ ପଛଆଡ଼ୁ ତା'ର ଅଣ୍ଟାକୁ ବିଦାରି ଦେଲା। ନଖ ପରେ ଦାନ୍ତ, ଇଲୁ ମାଲୁ ବୋଲି ପାଟି କରି ବୁଢ଼ୀ ଦେଖିଲା ଛୋଟ ବାବୁ। ଓଠ ଫୁଲି ଉଠୁଛି, ଆଖିର ଲୁହ ଜମି ଆସୁଛି, ସର୍ବାଙ୍ଗ ଧନୁଗୁଣ ପରି ଟାଙ୍କି ହୋଇ ରହିଛି। ସତେକି ଆରମ୍ଭ ହେଲା, ଏହାପରେ କ'ଣ ହେବ କଳନା କରି ହେବ ନାହିଁ। ଏଭଳି ଅପମାନ ତାକୁ ଜୀବନରେ କେହି କେବେ ଦେଇନଥିଲା। କେବଳ ହାଁଟିଏ କହି ପଦ୍ମାଦେବୀ ପହଞ୍ଚିଗଲେ, ହାତ ଉଠାଇ ମଧ୍ୟ ପୁଅକୁ ମାରିପାରିଲେ ନାହିଁ। ବେଦନାରେ ଆଖିନାକ କୁଞ୍ଚେଇ ନେହୁରା ହେଲା ପରି ବୁଢ଼ୀକୁ କହିଲେ, ତୋତେ ଆଉ କିଛି ମିଳିଲା ନାହିଁ, ତୁ ତାରି ଘୋଡ଼ା ରୂପରେ ପିଲାର ମୃତକନା ଶୁଖେଇଲୁ। ବୁଢ଼ୀ ମୁଣ୍ଡ ତଳକୁ କରି ଘୋଡ଼ାର କାନକୁ ଅନେଇଲା, କନା ଦୁଇଟା ଉଠାଇ ନେବା ପାଇଁ ହାତ ଚଳେଇଲା ନାହିଁ। କାଳେ ଅଜାଣତରେ କ'ଣ ପାପ କରି ବସିବ। ଆଉ ଦିନେ ବଜାରରୁ ବାପା ବୋଉ ଫେରିଆସି ମିତୁ ହାତରେ ଗୋଟିଏ ଚକୋଲେଟ୍ ଧରାଇଦେଲେ। ମିତୁ ନିଜ ଇଚ୍ଛାରେ ଚକୋଲେଟ୍ରୁ ଖଣ୍ଡେ ଖଣ୍ଡେ ସମସ୍ତଙ୍କୁ ଦେଲା, ଜିତୁକୁ ମଧ୍ୟ ଛାଡ଼ିଲା ନାହିଁ। ତା ପାଖକୁ ଚାଲିଯାଇ ତା ମୁହଁରେ ପୋଡ଼ାଏ ଗୁଞ୍ଜିଲା। ଜିତୁ କାନ୍ଦି ଉଠିବା ସତ୍ତ୍ୱେ ଆହୁରି ଗେଞ୍ଜିଲା। ଭ୍ରମର ବାବୁ ମନା କରିବା ସତ୍ତ୍ୱେ ନିର୍ମମ ଭାବରେ ତା ଓଠକୁ ଫାଡ଼ି ଖା ଖା ବୋଲି ପାଟି କଲା। ହାତ ଧରି ଟାଣି ଆଣିଲାରୁ ଛାଟପିଟ ହେଲା। ଶେଷକୁ ଆଈ ଚଟକିନା ଆସି ପୁଅକୁ ଉଠାଇ ନେଇ ଚାଲିଗଲେ। ପଦ୍ମାଦେବୀ ସାନ ପୁଅକୁ ତୁନି କରିବାକୁ ଲାଗିଲେ ଓ ଗୁଣୁଗୁଣୁ ହେଲେ। କହିଲେ, ତାର ମନ ଛୋଟ ନୁହେଁ, ସେ ନିଜ ଇଚ୍ଛାରେ ସାନ ଭାଇକୁ ଚକୋଲେଟ୍ ଖୋଇବାକୁ ଯାଇଥିଲା। ତାପରେ ସ୍ୱାମୀଙ୍କ ଚେହେରା ଉପରେ ଆଖି ପଡ଼ିଲାରୁ କହିଲେ, ଆରେ ମୋ ଆଡ଼କୁ ସେମିତି ଚାହିଁଛ କ'ଣ, ମୁଁ କ'ଣ କଲି? ତା ଆଈ ତାକୁ ମୁହଁ ଦେଇଛନ୍ତି, ଯାଉନ ତାଙ୍କୁ କହିବ। ଭ୍ରମର ବାବୁ ଦୀର୍ଘଶ୍ୱାସ ଛାଡ଼ି ସେଠୁ ବାହାରିଗଲେ। ଚାଲି ଯାଉ ଯାଉ କହିଲେ, ମୁଁ ତୁମ କଥା କହୁନାହିଁ କି ଆଈଙ୍କ କଥା କହୁନାହିଁ। ଏମିତି କେତୋଟି ଘଟଣା ପରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବଚସା ହେଲା। ଶେଷ ଘଟଣାକୁ ନେଇ ପଦ୍ମାଦେବୀ କହିଲେ, ମୁଁ ନିଜେ ଦେଖିଛି ପରା, ସେ ଜିତୁକୁ ହସାଉଥିଲା। ଭ୍ରମର ବାବୁ କହିଲେ, ହସାଉଥିଲା ତ କନ୍ଦେଇଲା କାହିଁକି? ପଦ୍ମାଦେବୀ କହିଲେ, ହସେଇଲା ବେଳେ ଆଉ ପାଖରେ କେହି ନଥିଲେ, ମୁଁ ଚୁପ୍ କରି ପଛପଟେ ଛିଡ଼ା ହୋଇଥିବି ବୋଲି ବାବୁଙ୍କୁ ଜଣାନଥିଲା। ଭ୍ରମର ବାବୁ ବୁଝିଲେ, ଯେମିତି ବୋଉକୁ ଦେଖିଲା ଭାବିଲା ଯେ ଭଲ ପିଲା, ଯେମିତି ଦେଖିଲା ବୋଉ ମଧ୍ୟ ଖୁସି ହେଉଛି, ହସୁଛି, ତାଳି ମାରୁଛି, ସେଠୁ ବିଚରା ସାନ ଭାଇର ଗାଲକୁ ଚିମୁଟିଲା। ଚମତ୍କାର! ପଦ୍ମାଦେବୀ ଆଉ ସହିପାରିଲେ ନାହିଁ, ତାଙ୍କ ଆଖିରୁ ନିଆଁବାଣ ବାହାରିଲା। କହିଲେ, ପୁଅଟାକୁ ଘରୁ ବାହାର କରିଦେବୁନି ତାହେଲେ, କ'ଣ ସେ ଭୁଲରେ ବାପା ବୋଉଙ୍କୁ ଘର ମାରିବ ନାହିଁ? ସେ ତାର ଆଈ ପାଖରେ ଥିବ, ତା ବୋଉ ତାର କେହି ନୁହେଁ, କେହି ନୁହେଁ। ଏଭଳି ଅସଙ୍ଗତ ପ୍ରତିକ୍ରିୟା ହେବ ବୋଲି ଭ୍ରମର ବାବୁ ଭାବିନଥିଲେ। ସେ ବ୍ୟସ୍ତ ହୋଇ କହିଲେ, ଓହ ତମେ ବୁଝିପାରୁନାହଁ, ତୁମ ଦୋଷ ନୁହେଁ, ଆଈଙ୍କ ଦୋଷ ନୁହେଁ, ସବୁରି ମୂଳରେ ରହିଛି ସେ ଅପରଛନିଆ ଘୋଡ଼ା। ଅନୁକୂଳ ମୁହୂର୍ତ୍ତରେ ସୁବିଧା ଦେଖି ଭ୍ରମର ବାବୁ ବିପଦର ବ୍ୟାଖ୍ୟା କଲେ, ବୁଝିପାରୁନାହଁ, ଘୋଡ଼ା ଆସିବା ଆଗରୁ ସେ ସାନ ଭାଇ ସାଙ୍ଗରେ ବାଦ କରୁଥିଲା, ସମାନ ଅଧିକାର ପାଇବା ପାଇଁ କାନ୍ଦୁଥିଲା, ଜିଦି କରୁଥିଲା, ବାପା ବୋଉଙ୍କୁ ରଖେଇଥିବା ଦେଉନଥିଲା। ଘୋଡ଼ା ଆସିବାକୁ କ'ଣ ହେଲା? ଘୋଡ଼ାରେ ଚଢ଼ି ପୁଅ ଭାବିଲା ସେ ଉଡ଼ି ପଳାଉଛି, ଆମେ ତାର କେହି ନୁହେଁ, ଭାବିଲା ସେ ନିଜ ହାତରେ ଚଉଦପା, ସେଇ ହେଉଛି ରଜା, ସେ କାହିଁକି ଆମ ଘରକୁ ଆସିବ, ସେ କାହିଁକି ସାନ ଭାଇ ସାଙ୍ଗରେ ବାଦ କରିବ, କିନ୍ତୁ ତାର ରାଜତ୍ୱକୁ ସମସ୍ତେ ମାନିବେ, ତା ଘୋଡ଼ାରେ କେହି ହାତ ମାରିବେ ନାହିଁ, ତା ମର୍ଜିରେ ସେ ସାନ ଭାଇ ପାଟିରେ ଚକୋଲେଟ୍ ଦେବ, ତାକୁ ହସେଇବ, କନ୍ଦେଇବ, ରଜାମାନଙ୍କର ରାକ୍ଷସ ହେବାକୁ କେତେ ସମୟ। କ'ଣ କହୁଛ ତୁମେ? ପଦ୍ମାଦେବୀ ସ୍ୱର ଉଞ୍ଚେଇ ପ୍ରତିବାଦ କଲେ, ମୁଁ ସତ କହୁଛି। ଭ୍ରମର ବାବୁ ସ୍ମିତ ହାସ୍ୟ ଦୋହରେଇ କହିଲେ, କିନ୍ତୁ ମୁଁ ତାର ଉପାୟ ଜାଣେ। ଆଉ କିଛିଦିନ ପରେ ତୁମ ବୋଉ ଫେରିଯିବେ, ମିତୁ ଏକୁଟିଆ ହେଲାରୁ ବାଧ୍ୟ ହୋଇ ଆମ ପାଖକୁ ଆସିବ, ସେଇଠି ମୁଁ ତାକୁ ଭିନ୍ନ ଦିଗରେ ଚଳେଇ ନେବି, ଉଡ଼ିବାର ଢଙ୍ଗ ଛାଡ଼ି ବୁଡ଼ିବାର ବିଦ୍ୟା ଶିଖେଇବି। ମୁଁ ତା ପାଇଁ ଛବି ଆଙ୍କିବା, ବ୍ଲକରେ ଘର ତିଆରି କରିବା, ରେଳଗାଡ଼ିର ଡବା ଯୋଡ଼ିବା, ଏମିତି ଯେତେକ କ୍ରିଏଟିଭ ଖେଳଣା ଆଣିଦେବି। କ'ଣ ବୁଝୁଛ ନା? ଦେଖିବ ତୁମ ପୁଅ କେମିତି ଧୀରେ ଧୀରେ ବଦଳିଯିବ, ମଣିଷ ହେବ। ପଦ୍ମାଦେବୀ ନ ବୁଝିଲେ ବୋଲି କହିହେବ ନାହିଁ, ସାଇକୋଲୋଜିର ଲୀଳାଖେଳା ସେ ଜାଣନ୍ତି। କିନ୍ତୁ ପିଲା ମାଆ ପେଟରେ ଥିଲାବେଳେ କ'ଣ ମନ୍ଥି ଦେଇ ଆସେ? କେମିତି ମାଆକୁ ଡାହାଣି କରିଦେଇ ଛାଡ଼ିଯାଏ? ବାପ ସେଥିରୁ କ'ଣ ବୁଝିବ? ସେ ଘୋଡ଼ା ଚଢ଼ୁ, ହାତୀରେ ବସୁ, ଘର ତିଆରି କରୁ, ହେଲେ ମାଆ ହନ୍ତସନ୍ତର ନାହିଁ ନାଡ଼କୁ କିଏ ଛିଣ୍ଡେଇ ଦେଇପାରିବ? ଆଇ ଗଲା ଦିନ କାନ୍ଦିଲେ ନାହିଁ, ଝିଅ ଆଗରୁ ଚେତେଇ ଦେଇଥିଲା, କହିଥିଲା ଯେ କାନ୍ଦିଲେ ମିତୁର ମନ ଉପରେ କ'ଣ ଗୋଟେ ପ୍ରଭାବ ପଡ଼ିବ, ଭବିଷ୍ୟତକୁ ଭଲ ହେବ ନାହିଁ। ହଉ ବାବୁ, ତୁମ କଥା ରହୁ, ତୁମ ପୁଅ ତୁମର, ମୁଁ ଯେତେ ହେଲେ ବାହାର ଲୋକ। ହେଲେ ସେ କ'ଣ ତାର ବଡ଼ଦିନେ ଆଈକୁ ମନେ ପକାଇବ ନାହିଁ? ଯେଉଁ ଆଈ ଜଣକ ତା ପାଇଁ ଘୋଡ଼ା ଆଣିଦେଇଥିଲେ, ଘୋଡ଼ାରେ ଚଢ଼େଇ ତାକୁ ଦୂର ବିଦେଶକୁ ଉଡ଼େଇ ଦେଇଥିଲେ? ଆଈ ଲୁଚେଇ ଲୁଚେଇ ଆଖିରୁ ଲୁହ ପଛିଲେ। ବିଦାୟ ମୁହୂର୍ତ୍ତରେ କେବଳ ମିତୁକୁ ପାଖକୁ ଟାଣି ଆଣି ତା ମୁଣ୍ଡରେ ହାତ ବୁଲେଇ କହିଲେ, ଯାଉଛି, ପୁଣି ଆସିବି, ଆଈକୁ ଖୋଜିବୁ ନାହିଁ, ଭଲ ପିଲା ହେବୁ। ମିତୁ କିଛି କହିଲା ନାହିଁ, ତା ଆଖିରୁ ଲୁହ ଟୋପି ବି ଝରିଲା ନାହିଁ। ପଦ୍ମାଦେବୀ ଓ ଭ୍ରମର ବାବୁ ପୁଅର ପୁରୁଷପଣ ଦେଖି ଖୁସି ହେଲେ। ଆଈ ଥିବା ଭିତରେ ମିତୁର ଘୋଡ଼ା ଛଡ଼ା କ୍ରମଶଃ କମି ଆସିଥିଲା, ଆଈ ବିଦା ହେଲା ପରେ ଆହୁରି କମିଗଲା। କେତେବେଳେ କେମିତି ଏକା ଏକା ଘୋଡ଼ା ଉପରେ ଚଢ଼େ, ହସ ନାହିଁ, ପାଟିତୁଣ୍ଡ ନାହିଁ, ଦୁଇ ଚାରି ଥର ଝୁଲି ଓହ୍ଲେଇ ଆସେ, ସତେକି ସେ ତାର ପୁରୁଣା ଅଭ୍ୟାସଟିକୁ ପରଖି ନେଉଛି। ଏଣେ ଭ୍ରମର ବାବୁଙ୍କର ନବବିଧାନ ଚାଲୁ ହେଲା, ମିତୁ ପାଇଁ କେତେ ନୂଆ ନୂଆ ଗଠନମୂଳକ ଖେଳଣା ଆସିଲା। ପୁଅର ଉତ୍ସାହ ଦେଖି ଭ୍ରମର ବାବୁ ନିଜେ ଅନ୍ୟ କାମ ଛାଡ଼ି ପୁଅ ସାଙ୍ଗରେ ଏକାଠି ହୋଇ ଖେଳିଲେ, ଡବା ଯୋଡ଼ିଲେ, ଗଣ୍ଠି ପକାଇଲେ, ମାଳି ଗୁନ୍ଥିଲେ। ପଦ୍ମାଦେବୀ ଯାଉଣୁ ଆସୁଣୁ ବାପ ପୁଅର ଉଦ୍ୟମକୁ ଦେଖି ଆମୋଦ ମଧୁର ହସଟା ମାନ ହସି ଦେଇଯାଆନ୍ତି। ଭ୍ରମର ବାବୁ ଆଖି ମିଟକା ମାରି ଲଘୁକଣ୍ଠରେ କହନ୍ତି, ମୁଁ କହୁନଥିଲି, ମନେ ହେଲା ଘୋଡ଼ା ଅକାମୀ ହୋଇଗଲାଣି, ଅନେକ ଦିନ ହେଲା ମିତୁ କେବେ ହେଲେ ଘୋଡ଼ା ଚଢ଼ି ନାହିଁ। ତେଣୁ ଭ୍ରମର ବାବୁ ଦିନେ ପ୍ରସ୍ତାବ ଦେଲେ ଯେ ଅନେକ ଆଳିମାଳିକା ମିତୁର ଘରେ ଜମା ହୋଇଗଲାଣି, ପାଦ ପକାଇବାକୁ ଜାଗା ନାହିଁ, ଘୋଡ଼ାକୁ ପଛ ବାରଣ୍ଡାରେ ଅଖା ଘୋଡ଼େଇ ରଖିଦେଲେ ହେବ, ମିତୁକୁ ପଚରାଯାଉ। ମିତୁ କହିଲା, ନାହିଁ, ନୂତନତମ ଖେଳରେ ମଜିଗଲା ପରି ଦିଶୁଥିଲେ ମଧ୍ୟ ତା ଉତ୍ତରରେ ମଳିଧୂଳି ନଥିଲା। ଭ୍ରମର ବାବୁ ଈଶତ ଆଶ୍ଚର୍ଯ୍ୟ ହେଲେ, ଏପର୍ଯ୍ୟନ୍ତ ପୁଅର ଘୋଡ଼ା ପ୍ରତି ମମତା ତୁଟି ନାହିଁ, କିନ୍ତୁ ସେ ବଳେଇଲେ ନାହିଁ। ଆଉ କିଛି ଦିନ ଯାଉ, ସମୟ ତାର କାମ କରିଯିବ, ପୁଅ ବଡ଼ ହେବ, କେତେଦିନ ଯାଏ ଏଇ ଅଖାଡ଼ୁଆ ଜିନିଷଟାକୁ ପାଖରେ ରଖିକି ସେ ଶୋଇବ? ପଦ୍ମାଦେବୀ ପୁଅ ତରଫରୁ ସଫେଇ ଦେବା ଛଳରେ କହିଲେ, ସ୍ମୃତି, ପୁଅ ଆମର ତା ପିଲାଦିନକୁ ମନେ ରଖିବାକୁ ଚାହେଁ, ତିନି ବର୍ଷ ହୋଇଛି କି ନାହିଁ, ପୁଅଙ୍କର ପିଲାଦିନ ଆସିଗଲାଣି। ଏହି ରସିକତାକୁ ବାପମା ବେଶ ଉପଭୋଗ କଲେ। ସମୟ ତାର କାମ କରିଗଲା, ମିତୁ ଘର ପାଖରେ ଥିବା ଗୋଟିଏ ନର୍ସରୀ ସ୍କୁଲରେ ନାଁ ଲେଖାଇ ବିଧି ମୁତାବକ ଖେଳମିଶା ପାଠ ପଢ଼ିଲା। କେତେ ମାସ ପରେ ମାଷ୍ଟ୍ରାଣୀ ରିପୋର୍ଟ ଦେଲେ, ପିଲାଟି ଭଲ, କଥା ମାନେ, କଳିଗୋଳ କରେ ନାହିଁ, କିନ୍ତୁ ଅଧିକ ସେ ଟିକେ ଅନ୍ତର୍ମୁଖୀ, ନିଜ ଭିତରେ ନିଜେ ଥାଏ। ଭ୍ରମର ବାବୁ ହସିଲେ, ବର୍ଷକ ତଳେ ବାବୁଙ୍କର ଯେଉଁ ପ୍ରତାପ ଥିଲା ମାଷ୍ଟ୍ରାଣୀ ଯଦି ଦେଖିଥାନ୍ତେ, ପ୍ରକୃତରେ ସ୍କୁଲ ରିପୋର୍ଟ ଯାହା ହେଉନା କାହିଁକି। ବାପା ମାଆଙ୍କର କୌଣସି ସନ୍ଦେହ ନଥିଲା ଯେ ବର୍ଷକ ଭିତରେ ମିତୁର ପରିବର୍ତ୍ତନ ହୋଇଛି, ବିଶେଷତଃ ସାନ ଭାଇ ସାଙ୍ଗରେ ତାର ବ୍ୟବହାର ସହଜ ସାଧାରଣ ହୋଇଯାଇଛି, ସେ ତା ସାଙ୍ଗରେ ବାଦ କରୁନାହିଁ କି ତା ଉପରେ ଆକ୍ରମଣ କରୁନାହିଁ, ତା ପାଖକୁ ଯାଉଛି, ସେ ହସିଲା ବେଳେ ନିଜେ ହସୁଛି, କାନ୍ଦିଲେ ବୋଉକୁ ଅନୁରୋଧ କରୁଛି ବୁଝାଇଦେବା ପାଇଁ। ପଦ୍ମାଦେବୀ ଭାବିଲେ ଯେ ହୁଏତ ମିତୁ ଜିତୁର ଆହୁରି ନିକଟ ଅନ୍ତରଙ୍ଗ ହୋଇପାରନ୍ତା, ତା ସାଙ୍ଗରେ ଶୋଇବସି ତାକୁ କୁଣ୍ଢେଇ ଧରି ଗେହ୍ଲା କରନ୍ତା, କିନ୍ତୁ ପିଲାଟାକୁ ତର କାହିଁ, ଘରେ ବାପାଙ୍କ ପାଠ, ସ୍କୁଲରେ ମାଷ୍ଟ୍ରାଣୀଙ୍କ ପାଠ, କ'ଣ କରିବ ବିଚାରା। ମିତୁ ବଢ଼ିବାରେ ଲାଗିଲା, ତାର ଶୋଇବା ଘରେ ପାଠ ଖେଳ ଛଡ଼ା କେତେ ନୂଆ ନୂଆ ବସ୍ତୁ ବିଭିନ୍ନ ସମୟରେ ମୁହଁ ଦେଖାଇଲେ, ଯଥା ରଙ୍ଗ ବେରଙ୍ଗର ବାଲିଗରଡ଼ା ଓ କାଚଖଣ୍ଡ, ଟିକି ଟିକି ବ୍ୟାଡ଼ମିଣ୍ଟନ ରାକେଟ୍, ବାପାଙ୍କର ପୁରୁଣା ପାଇପ୍, ବାସ୍ନା ଉଡ଼ିଯାଇଥିବା କର୍ପୂର ମାଳା, ପ୍ଲାଷ୍ଟିକ ବାଦୁଡ଼ି, ସେମାନେ ଆସିଗଲେ, ଦୃଶ୍ୟ ବଦଳିବାକୁ ଲାଗିଲା। କିନ୍ତୁ ଘୋଡ଼ାର ସ୍ଥାନ ଅକ୍ଷୁର୍ଣ୍ଣ ରହିଲା, ଯେତେବେଳେ ତାକୁ କାଢ଼ିବା କଥା ହୁଏ, ମିତୁ କ୍ଷଣକ ପାଇଁ ଭାବିଲା ପରି ହୁଏ, ତାପରେ ମୁଣ୍ଡ ହଲାଏ। କହିବାକୁ ଗଲେ ଘୋଡ଼ାର ଉନ୍ନତି ହେଲା, କାରଣ ତାର ଅସୁନ୍ଦରପଣକୁ ଲୁଚାଇବା ପାଇଁ ବୋଉର ଗୋଟିଏ ଛିଣ୍ଡା ପାଟ ଶାଢ଼ୀରେ ତାକୁ ଘୋଡ଼େଇ ଦିଆଗଲା। ମିତୁକୁ କୁହାଗଲା ଯେ ଘୋଡ଼ାର ରଙ୍ଗ ଛାଡ଼ିଯିବ। ମିତୁକୁ 4 ବର୍ଷ ପୁରିଲା। ସେ ବଡ଼ ସ୍କୁଲକୁ ଯାଇ ପ୍ରଥମ ଶ୍ରେଣୀରେ ଛାତ୍ର ବୁଲେଇଲା, କିନ୍ତୁ ପାଟ ଶାଢ଼ୀ ପିନ୍ଧା ଘୋଡ଼ା ଗାଦି ମାଡ଼ି ବସି ରହିଲା। ଜିତୁ ଠୁକ୍ ଠୁକ୍ ହୋଇ ଚାଲି ଶିଖିଲାଣି। ଯେଉଁଦିନ ତାର ପ୍ରଥମ ଘୋଡ଼ା ସାଙ୍ଗରେ ସାକ୍ଷାତ ହେଲା, ମିତୁ ଘରେ ନଥିଲା, ପାଖରେ କେହି ନଥିଲେ। ଘୋଡ଼ା ପିଠିରେ ହାତ ରଖିବାରୁ ସେ ହଲିବାକୁ ଲାଗିଲା। ଜିତୁକୁ ଭଲ ଲାଗିଲା। ଉତ୍ସାହିତ ହୋଇ ସେ ଘୋଡ଼ାକୁ ହାତରେ ପିଟିଲା। ଭଲ ଲାଗିଲା ନାହିଁ। ଭଲ ଲାଗିବା ନ ଲାଗିବାର କ୍ରମ କେଉଁଠି ପହଞ୍ଚିଥାନ୍ତା କେଜାଣି। ଏହି ସମୟରେ ତାକୁ ଗାଧୋଇବା ପାଇଁ ଟେକି ନିଆଗଲା। ପରବର୍ତ୍ତୀ ସାକ୍ଷାତ ବେଳେ ମିତୁ ସେହି ଘରେ ଖଟ ଉପରେ ବସିଥିଲା, କିନ୍ତୁ ମନ ଦେଇ ପାଠ ବହିରେ ଥିବା ଗୋଟିଏ ରଙ୍ଗରଙ୍ଗିଆ ଛବିକୁ ଦେଖୁଥିଲା। ସାନ ଭାଇର ଆବିର୍ଭାବ ତା ଆଖିରେ ପଡ଼ିନଥିଲା। ଛବି ଉପରୁ ଆଖି ଉଠିଲା ବେଳକୁ ଜିତୁ ଘୋଡ଼ାର ଅତି ନିକଟରେ ଛିଡ଼ା ହୋଇଛି। ମିତୁ ବହି ବୁଝିଦେଇ ସଜାଗ ଚାହାଣିର ପ୍ରଶ୍ନ ପଚାରିଲା, ମତଲବ କ'ଣ? ଯୋଗ୍ୟତା ଥିଲେ ଜିତୁ ବୁଝେଇ ପାରିଥାନ୍ତା। ମତଲବ ହେଉଛି ଯାହା ସେଦିନ ଅଧା ରହିଥିଲା ତାକୁ ପୂରଣ କରିବା, ଜିନିଷଟିକୁ ଛୁଇଁବା, ଚିହ୍ନିବା। ମିତୁ କେମିତି ଜାଣିବ ଯେ ଇଏ ପହିଲେ ଦେଖା ନୁହଁ? କେମିତି ଜାଣିବ ଯେ ଯେଉଁ ମଣିଷଟି ଆହୁରି ପାଖକୁ ପାଖେଇ ଆସୁଛି, ପାଟ ଶାଢ଼ୀର କଣା ଭିତରେ ହାତ ପୁରେଇ ଚିହ୍ନା ଦେହକୁ ଛୁଉଁଛି, ତାର ଉଦ୍ଦେଶ୍ୟ ଅନୁଚିତ ନୁହେଁ? ସେ କ୍ଷଣକ ପାଇଁ ନିଜକୁ ସମ୍ଭାଳି ନେଲା, କିନ୍ତୁ ଘୋଡ଼ା ହଲିଲା ବେଳକୁ ସେ ଖଟରୁ ଲମ୍ଫ ଦେଇ ଜିତୁକୁ ଧରି ପକାଇଲା, ଘୋଡ଼ା ଦେହରୁ ଛଡ଼େଇ ଆଣିଲା। ସେ ନିଜର ବେଗ ଆବେଗକୁ କରିପାରିଲା ନାହିଁ। ଜିତୁ ତଳେ କଚାଡ଼ି ହୋଇପଡ଼ିଲା, ଚିତ୍କାର କରି କାନ୍ଦି ଉଠିଲା। ପ୍ରଥମେ ମିତୁ ଦେଖିଲା ଯେ ଜିତୁର ମୁଣ୍ଡରୁ ରକ୍ତ ବାହାରୁଛି। ଚିତ୍କାର ଶୁଣି ପଦ୍ମାଦେବୀ ଦୌଡ଼ି ଆସିଲେ। ସେତେବେଳକୁ ଗଜଗଜ ହୋଇ ରକ୍ତ ବାହାରିଲାଣି, ରାହା ଧରି ପାଟି ମେଲାଇ ରହିଛି, କାନ୍ଦଣାର ଶବ୍ଦ ଶୁଭୁନାହିଁ। ରାକ୍ଷସ ମୋ ପୁଅକୁ ମାରିଦେଲା ଲୋ, ପାଗଳିନୀ ପରି ଜିତୁକୁ କୋଳରେ ନେଇ ପଦ୍ମାଦେବୀ ସ୍ୱାମୀଙ୍କୁ ଡାକ ଛାଡ଼ିଲେ। ଅବସ୍ଥା ସାଂଘାତିକ। ଲୁହା ଖଟର ମୁନିଆ କ'ଣ ମୁଣ୍ଡ ଭିତରେ ଗଳିଯାଇଛି କ'ଣ, ତୁଳାକନା ଭେଦି ରକ୍ତ ବୋହି ଚାଲିଛି। ଭ୍ରମରବାବୁ କାଳବ୍ୟୟ ନକରି ଜିତୁକୁ ଧରି ଡାକ୍ତରଖାନାର ଏମର୍ଜେନ୍ସିକୁ ବାହାରି ଗଲେ। ପଦ୍ମାଦେବୀ ସାଙ୍ଗରେ ଯିବାକୁ ବସିଥିଲେ, କିନ୍ତୁ ମନା କଲେ। କହିଲେ, ମିତୁ ପାଖରେ ରହ, ଭଗବାନଙ୍କୁ ଡାକ, ମୁଁ ଫୋନ୍ କରି ଜଣାଇବି। ଚଟାଣରେ ବହଳ ହୋଇ ଧୀରେ ଧୀରେ ଗଡ଼ି ଆସୁଥିବା ରକ୍ତଧାର ମିତୁର ପାଦ ଛୁଇଁଲା। ସେ ପାଦ ଖୁଞ୍ଚେଇ ନେଲା, କିନ୍ତୁ ସେଠୁ ଚାଲିଯାଇପାରିଲା ନାହିଁ। ସତେ କି ତାକୁ ଶାସ୍ତି ଦିଆହୋଇଛି ଯେ ସେ ସେଇଠି ଛିଡ଼ା ହୋଇ ରହିବ, ଆଉ ତାର ପୁରୁଣା ଘୋଡ଼ାକୁ ଅନେଇଥିବ। ମୋରି ଘୋଡ଼ା ମୋତେ ସ୍ୱର୍ଗକୁ ଉଡ଼େଇ ନେଉଥିଲା, ଜିତୁକୁ ମାରିଦେଲା, ଏକାବେଳକୁ ମାରିଦେଲା। କାହିଁକି? ମୁଁ ତାକୁ କ'ଣ କହିଲି କି? ଫୋନ୍ ପାଖରୁ ଝଡ଼ ପରି ଉଠି ଆସି ପଦ୍ମାଦେବୀ ବଡ଼ ପୁଅର ଜଡ଼ ଭୟକୁ ଦେଖି ନ ଦେଖି କୁଣ୍ଢେଇ ଧରିଲେ। କହିଲେ, ନାଇଁ ନାଇଁ, ତୁ ହେଉଛୁ ମୋର ସୁନା ପୁଅ, ରାକ୍ଷସ ହେଉଛି ସେ ଘୋଡ଼ା, କାଠ ଘୋଡ଼ାଟା, ସତସତିକା କାଠ, ସତସତିକା କାଠ ଦିଅଙ୍କ ପରି।